ओम शांति। आज 22 अप्रैल 2025 रो महावाक्य प्यारा बाप दादांकर अमूल्य साकार वाणी तो बाबा सारे कहउछन्ति मिथ्ये बच्चे एही समय तुम पई अति मूल्यवान अटे। एही समय रे तुमे बाबांकर संपूर्ण सहयोगी हुओ। सहयोगी संतान माने ही उच्च पद पाई थांती। आजिर प्रश्न, यज्ञ सेवाधारी संतान माने क्यों भोली बाहना केबे हेले करिवे नहीं? तो बाबा उत्तरे कहउछन्ती, यज्ञ सेवाधारी संतान माने एही भोली बाहना केबे हेले करिवे नहीं कि बाबा एठारे बहुत गरम हेउछि, बहुत ठंडा हेउछि, सेति पई आमे सेवा करि पारु नहुं। जदि बा टिकिए गरम हेउछि बा ठंडा हेउछि तेबे भी एते कोमल हेबा उचित नुहें। एपरी कहिबा उचित नुहे जे आमे तो एहा सहन करि पारु नाहु। कारण एही दुख धाम रे दुख सुख ठंडा गरम निंदा स्तुति सब किछि सहन करिबाकु ही पड़िबो। एथिरे कोनोसी बहाना करिवारो नाही। आजिर गीत धीरज धर मनुआ ओम शांति। ए कथा पिला माने ही जानिछंती जे सुख एवं दुख काहाकु कुहा जाउछि। एही जीवन रे सुख एवं दुख केबे मिलुछि याहाकु केवल तुमे ब्राह्मण माने ही पुरुषार्थर क्रम अनुसारे जानिछ। एहा हेउछि दुखर दुनिया। एठारे अल्प समय पई दुख सुख स्तुति निंदा सबु किछि सहन करिबाकु पडुछि। एबे एही सबुथिरु पारि हेबाकु पडिबो। ताहाकु अल्प गरम लागिले कहंती आमे ठंडारे रहिबो। तेबे पिला माननकु तो गरम अथवा ठंडारे मध्ये सेवा करिबाकु ही हेबो ना। वर्तमान समय रे अल्प बहुत दुख मिलिले मध्ये तुम पई एहा किछि नुवा कथा नुहे। एहा तो दुखधाम अटे ना। एबे तुमकु सुखधाम को जीवा पई संपूर्ण पुरुषार्थ करिबाकु हेबो। एहा तो तुमर सबुठारु मूल्यवान समय। एथिरे बहाना चलिबो नाही। बाबा यज्ञ सेवाधारी मानंक निमते कहउछन्ती जेउ माने सेवा करिबा जानी नाहंती से माने तो कौनसी कामर नुहंती। एठाकु बाबा आसीछन्ती भारत को कोन सारा विश्व को सुखधाम करिबा पाई। तेणु ब्राह्मण संतान मानंक ही बाबांकर सहयोगी हेबाकु पड़िबो। बाबा आसीछन्ती तेणु तांक मतरे चलिबा उचित। जेउ भारत स्वर्ग थिला ताहा एबे नरक होइ जाइछि, ताकु पुणि स्वर्ग करिबाकु हेबो। ए कथा मध्ये वर्तमान जणा पडुछि। सत्य जुगरे एही पवित्र राजा मानकर राज्य थिला, सेमाने बहुत सुखी थिले। पुणि अपवित्र राजा होइथांती, ईश्वर अर्थे दान पुण्य करिबा द्वारा तांकु मध्ये शक्ति मिलिथाए। एबे होउछि प्रजा मानकर राज्य, किंतु ए माने कौनसी भारतर सेवा करिपारिबे नाही। भारत अथवा दुनिया रो सेवा तो एकमात्र बेहद्र बाबा ही करुछंती। एबे बाबा तुम मानंकु कहुछंती मधुर संतान माने एबे मोर सहयोगी हुओ। केते स्नेहर सहित बुझाउछंती, किंतु ए कथा केवल देही अभिमानी पिला माने ही बुझुछंती। देह अभिमानी संतान माने कौन बा सहाय्य करि परिबे? काहीकि ना सेमाने मायार जंजीर रे बांधी होई रही छंती। एबे बाबा निर्देश देउछंती कि समस्तंकु मायार जंजीर रु एवं गुरु मानंक जंजीर रु मुक्त करो। एहा ही तुमर कर्तव्य अटे। बाबा कहउछंती मोर जिए भलो सहयोगी हेबे सेमाने पद मध्य उच्च पाइबे। बाबा नीचे सम्मुख को आसी कहउछंती, मु जिए जेपरि अटे साधारण होइथिबा कारणरु मते संपूर्ण रूपे जानी नाहंती। बाबा आमको विश्वर मालिक करुछंती एकथा केही जानी नाहंती। एही लक्ष्मी नारायण विश्वर मालिक थिले एकथा मध्य काहाकु जणा नाही। एबे तुमे जानुछ किपरि माने राज्य पाइथिले पुणे किपरि हराइले। वर्तमान मनुष्य मानंकर त बिल्कुल तुच्छ बुद्धि होई जाइछि। एबे बाबा समस्तंकर बुद्धिर ताला खोलिबा पई पत्थर बुद्धिरु पारस बुद्धि करिबा पई आसीछंती। बाबा कहउछंती एबे सहयोगी हुओ। मुसलमान माने खुदाई खिदमतगार अर्थात ईश्वरीय सेवाधारी कहउछंती। କିନ୍ତୁ ସେମାନେ ତ ମଦଦଗାର ଅର୍ଥାତ୍ ସହଯୋଗୀ ହେଉ ନାହାନ୍ତି। ଭଗବାନ ଆସି ଯାହାଙ୍କୁ ପବିତ୍ର କରୁଛନ୍ତି ତାଙ୍କୁ ହିଁ କହୁଛନ୍ତି, ଏବେ ଅନ୍ୟମାନଙ୍କୁ ନିଜ ସମାନ କର, ଶ୍ରୀମତରେ ଚାଲ, ବାବା ପବିତ୍ର ସ୍ୱର୍ଗବାସୀ କରିବା ପାଇଁ ଆସିଛନ୍ତି। ତୁମେ ବ୍ରାହ୍ମଣ ସନ୍ତାନମାନେ ହିଁ ଜାଣିଛ ଯେ ଏହା ହେଉଛି ମୃତ୍ୟୁ ଲୋକ, ବସୁ ବସୁ ଏଠାରେ ଅଚାନକ ମୃତ୍ୟୁ ହୋଇଯାଉଛି। ତେବେ କାହିଁକି ଆମେ ପୂର୍ବରୁ ମେହନତ କରି ବାବାଙ୍କଠାରୁ ପୁରା ସମ୍ପତ୍ତି ନେଇ ନିଜର ଭବିଷ୍ୟତ ଜୀବନକୁ ଶ୍ରେଷ୍ଠ ନ କରିବା? ମନୁଷ୍ୟମାନଙ୍କର ଯେବେ ବାନପ୍ରସ୍ଥ ଅବସ୍ଥା ହୁଏ ଭାବନ୍ତି ଏବେ ଆମେ ଭକ୍ତି କରିବା, ବାନପ୍ରସ୍ଥ ଅବସ୍ଥା ନ ହେବା ପର୍ଯ୍ୟନ୍ତ ଖୁବ୍ ଧନ ସମ୍ପତ୍ତି ରୋଜଗାର କରିଥାନ୍ତି। ବର୍ତ୍ତମାନ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ, ତେବେ କାହିଁକି ବାବାଙ୍କର ସହଯୋଗୀ ନ ହେବା? ତେବେ ନିଜର ମନକୁ ପଚାରିବା ଦରକାର, ମୁଁ ବାବାଙ୍କର ସହଯୋଗୀ ହୋଇଛି? ଯଜ୍ଞ ସେବାଧାରୀ ସନ୍ତାନମାନେ ତ ବିଖ୍ୟାତ ହୋଇଯାଆନ୍ତି, ସେମାନେ ବହୁତ ଭଲ ମେହନତ କରୁଛନ୍ତି। ତେବେ ଯୋଗଯୁକ୍ତ ହୋଇ ରହିଲେ ହିଁ ସେବା କରିପାରିବ, ଯୋଗ ବଳ ଦ୍ୱାରା ହିଁ ସାରା ଦୁନିଆକୁ ପବିତ୍ର କରିବାକୁ ହେବ, ସାରା ବିଶ୍ୱକୁ ତୁମେ ପାବନ କରିବା ପାଇଁ ନିମିତ ହୋଇଛ, ତୁମ ପାଇଁ ପୁଣି ପବିତ୍ର ଦୁନିଆ ମଧ୍ୟ ନିଶ୍ଚୟ ଦରକାର, ସେଥିପାଇଁ ପତିତ ଦୁନିଆର ବିନାଶ ନିଶ୍ଚିତ ହେବ। ଏବେ ସମସ୍ତଙ୍କୁ ଏହି କଥା କୁହ ଯେ ଦେହ ଅଭିମାନକୁ ଛାଡ଼, ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ, ସେ ହିଁ ପତି ତପାବନ ଅଟନ୍ତି, ସମସ୍ତେ ତାଙ୍କୁ ହିଁ ସ୍ମରଣ କରୁଛନ୍ତି। ସାଧୁ ସନ୍ତ ଆଦି ସମସ୍ତେ ଅଙ୍ଗୁଳି ଦ୍ୱାରା ଉପରକୁ ଇଙ୍ଗିତ କରନ୍ତି ଯେ ପରମାତ୍ମା ଜଣେ ଅଟନ୍ତି, ସେ ହିଁ ସମସ୍ତଙ୍କର ସୁଖଦାତା, ଈଶ୍ୱର ଅଥବା ପରମାତ୍ମା କହିଦେଉଛନ୍ତି, କିନ୍ତୁ ତାଙ୍କୁ କେହି ଜାଣି ନାହାନ୍ତି। କେହି ଗଣେଶ, ହନୁମାନ ଅଥବା ନିଜର ଗୁରୁଙ୍କୁ ମନେ ପକାଉଛନ୍ତି। ଏବେ ତୁମେ ଜାଣୁଛ ସେମାନେ ସବୁ ହେଉଛନ୍ତି ଭକ୍ତି ମାର୍ଗର। ଭକ୍ତି ମାର୍ଗ ମଧ୍ୟ ଅଧାକଳ୍ପ ଚାଲିବାର ଅଛି। ବଡ଼ ବଡ଼ ଋଷିମୁନି ଆଦି ସମସ୍ତେ ନେତି ନେତି ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହି ଆସୁଛନ୍ତି। ରଚୟିତା ଏବଂ ରଚନାଙ୍କୁ ଆମେ ଜାଣିନାହୁଁ। ବାବା କହୁଛନ୍ତି ସେମାନେ ତ୍ରିକାଳଦର୍ଶୀ ତ ନୁହନ୍ତି, ବୀଜରୂପ ଜ୍ଞାନର ସାଗର ତ ଜଣେ ହିଁ ଅଟନ୍ତି। ସେ ଆସୁଛନ୍ତି ମଧ୍ୟ ଭାରତକୁ, ଶିବ ଜୟନ୍ତୀ ଏବଂ ଗୀତା ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, ତେଣୁ କୃଷ୍ଣଙ୍କୁ ସ୍ମରଣ କରୁଛନ୍ତି, ଶିବଙ୍କୁ ତ ଜାଣି ନାହାନ୍ତି। ଶିବ ବାବା କହୁଛନ୍ତି ପତିତ ପାବନ ଜ୍ଞାନର ସାଗର ତ ମୁଁ ହିଁ ଅଟେ, କୃଷ୍ଣଙ୍କ ପାଇଁ ତ କହିପାରିବ ନାହିଁ। ତେବେ ଗୀତାର ଭଗବାନ କିଏ? ଏହି ଚିତ୍ର ବହୁତ ଭଲ ବାବା, ଏହି ଚିତ୍ର ସବୁ ପିଲାମାନଙ୍କର ହିଁ କଲ୍ୟାଣ ନିମନ୍ତେ ତିଆରି କରାଇଛନ୍ତି। ଶିବ ବାବାଙ୍କ ମହିମା ତ ସମ୍ପୂର୍ଣ୍ଣ ଲେଖିବାକୁ ହେବ, ତେବେ ସମସ୍ତ ଆଧାର ଏହା ଉପରେ ହିଁ ରହିଛି। ଉପରୁ ଯେଉଁ ଆତ୍ମାମାନେ ଆସୁଛନ୍ତି ସେମାନେ ପବିତ୍ର ହିଁ ଥାନ୍ତି, ପବିତ୍ର ହେବା ବିନା କେହି ଘରକୁ ଯାଇପାରିବେ ନାହିଁ। ମୂଳ ଏବଂ ମୁଖ୍ୟ କଥା ହେଉଛି ପବିତ୍ରତାର, ତାହା ହେଉଛି ପବିତ୍ର ଧାମ ଯେଉଁଠି ସମସ୍ତ ଆତ୍ମାମାନେ ରହୁଛନ୍ତି। ତୁମେ ଏଠାରେ ଅଭିନୟ କରିକରି ପତିତ ହୋଇଯାଇଛ, ଯିଏ ସବୁଠାରୁ ଅଧିକ ପାବନ ଥିଲେ ସିଏ ପୁଣି ପତିତ ହୋଇଛନ୍ତି। ଦେବୀ ଦେବତା ଧର୍ମର ନାମ ଚିହ୍ନ ମଧ୍ୟ ଗୁପ୍ତ ହୋଇଗଲାଣି, ଦେବତା ଧର୍ମ ପରିବର୍ତ୍ତେ ହିନ୍ଦୁ ଧର୍ମ ନାମ ରଖିଦେଇଛନ୍ତି। ତୁମେ ହିଁ ସ୍ୱର୍ଗର ରାଜ୍ୟ ନେଉଛ, ପୁଣି ହରାଉଛ, ଏହା ହରାଇବା ଏବଂ ଜିତିବାର ଖେଳ ଅଟେ। ମାୟାଠାରୁ ହାରିଲେ ହାରିବା, ମାୟାଠାରୁ ଜିତିଲେ ଜିତିବା। ମନୁଷ୍ୟମାନେ ତ ରାବଣର ଏତେ ବଡ଼ ମୂର୍ତ୍ତି କେବେ ଖର୍ଚ୍ଚ କରି ତିଆରି କରୁଛନ୍ତି, ପୁଣି ଗୋଟିଏ ଦିନରେ ଚଳାଇ ଦେଉଛନ୍ତି, କାରଣ ସିଏ ଶତ୍ରୁ ଅଟେ ନା, କିନ୍ତୁ ଏହା କଣ୍ଢେଇ ଖେଳ ହୋଇଗଲା। ଶିବ ବାବାଙ୍କର ମଧ୍ୟ ଚିତ୍ର ତିଆରି କରି ପୂଜା କରି ପୁଣି ନେଇ ବୁଡ଼ାଇ ଦେଉଛନ୍ତି, କିଛି ହେଲେ ବୁଝୁ ନାହାନ୍ତି। ଏବେ ତୁମେମାନେ ବେହଦର ଇତିହାସ ଭୂଗୋଳକୁ ଜାଣୁଛ କି ଏହି ଦୁନିଆର ଚକ୍ର କିପରି ଘୁରୁଛି? ସତ୍ୟଯୁଗ ତ୍ରେତାଯୁଗ ବିଷୟରେ କାହାକୁ ବି ଜଣା ନାହିଁ। ଦେବତାମାନଙ୍କର ମଧ୍ୟ ନିନ୍ଦନୀୟ ଚିତ୍ର କରିଦେଇଛନ୍ତି। ବାବା ବୁଝାଉଛନ୍ତି, ମଧୁର ସନ୍ତାନମାନେ, ବିଶ୍ୱର ମାଲିକ ହେବା ପାଇଁ ବାବା ତୁମକୁ ଯେଉଁ ଖାଦ୍ୟପେୟର ବାରଣ ବତାଉଛନ୍ତି, ସେ ସବୁ ବାରଣ କର। ଜଗଯୁକ୍ତ ସ୍ଥିତିରେ ରହି ଭୋଜନ ତିଆରି କର, ଜଗଯୁକ୍ତ ସ୍ଥିତିରେ ଖାଅ। ବାବା ନିଜେ କହୁଛନ୍ତି, ମୋତେ ମନେ ପକାଓ, ତେବେ ତୁମେ ପୁନର୍ବାର ବିଶ୍ୱର ମାଲିକ ହୋଇଯିବ। ବାବା ମଧ୍ୟ ପୁଣି ଥରେ ଆସିଛନ୍ତି, ଏବେ ସମ୍ପୂର୍ଣ୍ଣ ବିଶ୍ୱର ମାଲିକ ହେବାକୁ ପଡିବ। ଫୋଲୋ ଫାଦର ମଦର, ଅର୍ଥାତ୍ ବ୍ରହ୍ମା ବାବା ଏବଂ ମମାଙ୍କୁ ଅନୁକରଣ କର। ତେବେ ମାତାଙ୍କ ବିନା କେବଳ ପିତା ତ ହୋଇପାରିବେ ନାହିଁ। ସନ୍ନ୍ୟାସୀମାନେ କହିଥାନ୍ତି ଯେ ଆମେ ସମସ୍ତେ ପିତା, ଆତ୍ମା ସହ ପରମାତ୍ମା ତାହା ସମ୍ପୂର୍ଣ୍ଣ ଭୁଲ ହୋଇଯାଉଛି। ଏଠାରେ ମାତା ପିତା ଉଭୟ ପୁରୁଷାର୍ଥ କରୁଛନ୍ତି। ଫୋଲୋ ମଦର ଫାଦର, ଏହି ଶବ୍ଦ ମଧ୍ୟ ଏଠିକାର ଅଟେ। ଏବେ ତୁମେ ଜାଣୁଛ ଯିଏ ବିଶ୍ୱର ମାଲିକ ଥିଲେ, ପବିତ୍ର ଥିଲେ, ବର୍ତ୍ତମାନ ସେମାନେ ଅପବିତ୍ର ହୋଇଯାଇଛନ୍ତି, ପୁନର୍ବାର ପବିତ୍ର ହେଉଛନ୍ତି। ଆମେ ମଧ୍ୟ ତାଙ୍କର ଶ୍ରୀମତକୁ ପାଳନ କରି ଏହି ପଦକୁ ପ୍ରାପ୍ତ କରୁଛୁ। ସେ ଏହାଙ୍କ ଦ୍ୱାରା ନିର୍ଦ୍ଦେଶ ଦେଉଛନ୍ତି, ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ହେବ। ଯଦି ତାଙ୍କୁ ଅନୁକରଣ କରୁନାହଁ, ତେବେ କେବଳ ବାବା ବାବା କହି ମୁଖ ମିଠା କରୁଛ। ଯଦି ଅନୁକରଣ କରୁଛ, ତେବେ ସୁପୁତ୍ର ସନ୍ତାନ କୁହାଯିବ। ତୁମେମାନେ ଜାଣିଛ, ମମା ବାବାଙ୍କୁ ଅନୁକରଣ କରିଲେ ହିଁ ଆମେ ରାଜା ହୋଇପାରିବା। ଏସବୁ ବୁଝିବାର କଥା। ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ବାସ ଅନ୍ୟମାନଙ୍କୁ ଏହା ମଧ୍ୟ ବୁଝାଅ, ତୁମେ କିପରି 84 ଜନ୍ମ ନେଇ ନେଇ ଅପବିତ୍ର ହୋଇଯାଇଛ, ଏବେ ପୁଣି ପବିତ୍ର ହେବାକୁ ପଡ଼ିବ। ଯେତେ ବାବାଙ୍କ ସହିତ ଯୋଗ ଲଗାଇବ, ସେତେ ପବିତ୍ର ହୋଇଯିବ। ଯେଉଁମାନେ ସମ୍ପୂର୍ଣ୍ଣ ଯୋଗଯୁକ୍ତ ହୋଇ ରହୁଛନ୍ତି, ସେହିମାନେ ହିଁ ନୂଆ ଦୁନିଆକୁ ପ୍ରଥମେ ପ୍ରଥମେ ଯିବେ। ପୁଣି ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ। ପ୍ରଦର୍ଶନୀକୁ ତ ବାପା ମମା ବୁଝାଇବା ପାଇଁ ଯାଇପାରିବେ ନାହିଁ। ବାହାରୁ କୌଣସି ବଡ଼ ବଡ଼ ଲୋକ ଆସିଲେ କେତେ ଲୋକ ତାଙ୍କୁ ଦେଖିବା ପାଇଁ ଯାଇଥାନ୍ତି କି ଇଏ କିଏ ଆସିଛନ୍ତି, ଏହି ବାବା କେତେ ଗୁପ୍ତ। ବାବା କହୁଛନ୍ତି, ମୁଁ ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା କହୁଛି, ମୁଁ ହିଁ ଏହାଙ୍କ ନିମନ୍ତେ ଉତ୍ତରଦାୟୀ। ତୁମେ ସର୍ବଦା ଭାବ, ଶିବ ବାବା କହୁଛନ୍ତି, ସେ ହିଁ ପାଠ ପଢ଼ାଉଛନ୍ତି, ତୁମକୁ ଶିବ ବାବାଙ୍କୁ ହିଁ ଦେଖିବାକୁ ହେବ। ଏହାଙ୍କୁ ଦେଖ ନାହିଁ, ନିଜକୁ ଆତ୍ମା ମନେ କର ଏବଂ ପରମାତ୍ମା ବାବାଙ୍କୁ ସ୍ମରଣ କର। ଆମେ ସମସ୍ତେ ଆତ୍ମା ଏବଂ ଆତ୍ମାରେ ହିଁ ସମସ୍ତ ପାଠ ଭରି ରହିଛି। ଏହି ଜ୍ଞାନ ବୁଦ୍ଧିରେ ଘୂରିବା ଉଚିତ। କେବଳ ଦୁନିଆର କଥା ବୁଦ୍ଧିରେ ରହିବାର ଅର୍ଥ କିଛି ବୁଝି ନାହାନ୍ତି। ବୁଦ୍ଧି ବିଲକୁଲ ତୁଚ୍ଛ ଅଟେ, କିନ୍ତୁ ଏମାନଙ୍କର ମଧ୍ୟ କଲ୍ୟାଣ ତ କରିବାକୁ ହେବ। ସ୍ୱର୍ଗକୁ ତ ଯିବେ, କିନ୍ତୁ ଉଚ୍ଚପଦ ପାଇପାରିବେ ନାହିଁ, ଦଣ୍ଡ ଭୋଗ କରିଯିବେ। ତେବେ ଉଚ୍ଚପଦ କିପରି ପାଇବେ, ସେ କଥା ତ ବାବା ବୁଝାଉଛନ୍ତି। ପ୍ରଥମତଃ ସ୍ୱଦର୍ଶନ ଚକ୍ରଧାରୀ ହୁଅ ଏବଂ ଅନ୍ୟକୁ କରାଅ। ପକ୍କା ଯୋଗୀ ମଧ୍ୟ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଯୋଗୀ କରାଅ। ବାବା କହୁଛନ୍ତି, ମୋତେ ମନେ ପକାଅ। ତୁମେ ପୁଣି କହୁଛ, ବାବା ଆମେ ଭୁଲି ଯାଉଛୁ, ଲଜ୍ଜା ଆସୁନାହିଁ। ବହୁତ ଅଛନ୍ତି ଯେ ସତ୍ୟ କଥା କହୁନାହାନ୍ତି, ବହୁତ ଭୁଲି ଯାଇଛନ୍ତି। ବାବା ବୁଝାଉଛନ୍ତି ଯେ କେହି ବି ଆସନ୍ତୁ, ତାଙ୍କୁ ବାବାଙ୍କର ପରିଚୟ ଦିଅ। ଏବେ 84 ଜନ୍ମର ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି, ଏବେ ଘରକୁ ଯିବାକୁ ହେବ। ରାମ ବି ଗଲେ, ରାବଣ ବି ଗଲା, ଅର୍ଥାତ୍ ପ୍ରତ୍ୟେକ ଆତ୍ମା ଘରକୁ ଯିବେ। ଏହାର ଅର୍ଥ ମଧ୍ୟ କେତେ ସହଜ। ତେବେ ନିଶ୍ଚିତ ସଙ୍ଗମ ଯୁଗ ହୋଇଥିବ, ଯେତେବେଳେ କି ରାମ ଏବଂ ରାବଣର ପରିବାର ରହିଛି। ଏ କଥା ମଧ୍ୟ ଜାଣିଛ, ସବୁ ବିନାଶ ହୋଇଯିବ, ବାକି ଅଳ୍ପ ରହିବେ। କିପରି ତୁମକୁ ରାଜ୍ୟ ମିଳୁଛି, ଏ କଥା ମଧ୍ୟ ଆଗକୁ ଗଲେ ଜଣାପଡ଼ିବ। ପ୍ରଥମରୁ ତ ସବୁ କଥା କୁହାଯିବ ନାହିଁ, ପୁଣି ତ ଖେଳ ହୋଇପାରିବ ନାହିଁ। ତୁମକୁ ସାକ୍ଷୀ ହୋଇ ସବୁକିଛି ଦେଖିବାକୁ ହେବ। ଆଗକୁ ସାକ୍ଷାତକାର ମଧ୍ୟ ବହୁତ ହେବ। ଏହି 84 ଜନ୍ମର ଚକ୍ରକୁ ଦୁନିଆରେ କେହି ଜାଣି ନାହାନ୍ତି। ଏବେ ତୁମ ପିଲାମାନଙ୍କର ବୁଦ୍ଧିରେ ଅଛି, ଆମେ ଘରକୁ ଯାଉଛୁ। ରାବଣ ରାଜ୍ୟକୁ ଏତେ ଛୁଟି ମିଳୁଛି, ପୁଣି ନିଜର ରାଜଧାନୀକୁ ଆସିବୁ, ବାକି ଅଳ୍ପ ଦିନ ରହିଛି। ଏହି ଚକ୍ର ଘୁରି ଚାଲିଛି ନା, ଅନେକ ଥର ଏହି ଚକ୍ର ଲଗାଇଛ। ଏବେ ବାବା କହୁଛନ୍ତି ତୁମେମାନେ ଯେଉଁ କର୍ମ ବନ୍ଧନରେ ବାନ୍ଧି ହୋଇଛ ତାକୁ ଭୁଲି ଯାଅ, ଗୃହସ୍ଥ ବ୍ୟବହାରରେ ରହି ତାକୁ ଭୁଲିବାକୁ ଚେଷ୍ଟା କର। ଏବେ ନାଟକ ପୂରା ହେବାକୁ ଯାଉଛି, ନିଜର ଘରକୁ ଯିବାକୁ ହେବ। ଏହି ମହାଭାରତ ଲଢେଇ ପରେ ହିଁ ସ୍ୱର୍ଗର ଗେଟ୍ ଖୋଲିବ, ସେଥିପାଇଁ ବାବା କହୁଛନ୍ତି ଏହି ନାମ ବହୁତ ଭଲ, ଗେଟ୍ୱେ ଟୁ ହେଭେନ୍ ଅର୍ଥାତ ସ୍ୱର୍ଗକୁ ରାସ୍ତା। କେହି କେହି କହୁଛନ୍ତି ଲଢେଇ ତ ହୋଇଆସୁଛି, କୁହ ମୁଷଳର ଅର୍ଥାତ କ୍ଷେପଣାସ୍ତ୍ର ଏବଂ ବମ୍ ଲଢେଇ କେବେ ଲାଗିଛି? ଏହି ମୁଷଳ ଦ୍ୱାରା ହିଁ ଅନ୍ତିମ ଲଢେଇ ହେବ। 5000 ବର୍ଷ ପୂର୍ବରୁ ମୁଁ ଯେବେ ଲଢେଇ ଲାଗିଥିଲା, 5000 ବର୍ଷ ପୂର୍ବରୁ ମଧ୍ୟ ଯେବେ ଲଢେଇ ଲାଗିଥିଲା, ତେବେ ମଧ୍ୟ ଏହି ଯଜ୍ଞ ରଚନା କରାଯାଇଥିଲା। ଏହି ପୁରୁଣା ଦୁନିଆର ଏବେ ବିନାଶ ହେବ, ନୂଆ ରାଜଧାନୀର ସ୍ଥାପନା ହେଉଛି। ତୁମେ ରାଜତ୍ୱ ନେବା ପାଇଁ ଏହି ଆଧ୍ୟାତ୍ମିକ ପାଠ ପଢ଼ୁଛ, ତୁମର ହେଉଛି ଆତ୍ମିକ ଧନ୍ଦା ଅର୍ଥାତ୍ ଆତ୍ମିକ ବ୍ୟବସାୟ। ଶାରୀରିକ ବିଦ୍ୟା ତ କାମରେ ଆସିବ ନାହିଁ, ଶାସ୍ତ୍ର ମଧ୍ୟ କାମରେ ଆସିବ ନାହିଁ, ତେବେ କାହିଁକି ଏହି ଧନ୍ଦାରେ ଲାଗି ନ ଯିବା? ବାବା ତ ବିଶ୍ୱର ମାଲିକ କରାଉଛନ୍ତି, ତେଣୁ ବିଚାର କରିବା ଦରକାର ମୁଁ କେଉଁ ପାଠ ପଢ଼ାରେ ଅଧିକ ଧ୍ୟାନ ଦେବି। ସେମାନେ ତ ବିନାଶୀ ଡିଗ୍ରୀ ପାଇବା ପାଇଁ ପାଠ ପଢ଼ୁଛନ୍ତି, ତୁମେ ରାଜତ୍ୱ ପାଇଁ ପଢ଼ୁଛ, କେତେ ରାତି ଦିନର ଫରକ ରହିଛି। ଅଦ୍ର ପାଠ ପଢ଼ିବା ଦ୍ୱାରା ମିଳିବ କି ନାହିଁ ତାହା ଜଣା ନାହିଁ। ଯଦି କେହି ସେହି ସମୟ ଭିତରେ ଶରୀର ଛାଡ଼ିଦେଲେ ତେବେ ତାହା ମଧ୍ୟ ଗଲା, ଏହି ରୋଜଗାର ତ ସାଥିରେ ଯିବ, ମୃତ୍ୟୁ ତ ମୁଣ୍ଡ ଉପରେ। ପ୍ରଥମେ ଆମେ ନିଜ ପାଇଁ ପୁରା ରୋଜଗାର କରିନେବା ଦରକାର, ଏହି ରୋଜଗାର କରୁ କରୁ ଦୁନିଆ ହିଁ ବିନାଶ ହୋଇଯିବାର ଅଛି। ତୁମର ପାଠପଢ଼ା ସମାପ୍ତ ହେଲେ ଯାଇ ଦୁନିଆର ବିନାଶ ହେବ। ତୁମେ ଜାଣିଛ ଯିଏ ବି ମନୁଷ୍ୟ ମାତ୍ରକେ ରହିଛନ୍ତି ତାଙ୍କ ମୁଠାରେ ଚଣା ଅର୍ଥାତ୍ ମୂଲ୍ୟହୀନ ବିନାଶୀ ସମ୍ପତ୍ତି ରହିଛି, ତାକୁ ହିଁ ମାଙ୍କଡ଼ ସଦୃଶ ଧରି ବସିଛନ୍ତି। ଏବେ ତୁମେ ରତ୍ନ ପ୍ରାପ୍ତି କରୁଛ, ତେଣୁ ଏହି ଚଣାରୁ ମମତ୍ୱ ତୁଟାଇ ଦିଅ। ଭଲ ଭାବରେ ବୁଝିଗଲେ ଚଣା ମୁଠାକୁ ଛାଡ଼ି ଦେଉଛନ୍ତି, ଏ ସବୁ ତ ପାଉଁଶ ହୋଇଯିବ। ଆଚ୍ଛା, ମିଠା ମିଠା ଶିକିଲଥେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର 1, ଏହି ଆତ୍ମିକ ପାଠପଢ଼ା ନିଜେ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ିବାକୁ ହେବ। ଅବିନାଶୀ ଜ୍ଞାନ ରତ୍ନରେ ନିଜର ହାତ ମୁଠାକୁ ଅର୍ଥାତ୍ ଭାଗ୍ୟକୁ ଭରପୁର କରିବାକୁ ହେବ। ଚଣାଦାନା ଭଳି ମୂଲ୍ୟହୀନ ପ୍ରାପ୍ତି ପଛରେ ସମୟ ନଷ୍ଟ କରିବାର ନାହିଁ। ଧାରଣା ନମ୍ବର 2, ବର୍ତ୍ତମାନ ଏହି ସୃଷ୍ଟି ନାଟକ ଶେଷ ହେବାକୁ ଯାଉଛି, ସେଥିପାଇଁ ନିଜକୁ ସମସ୍ତ କର୍ମ ବନ୍ଧନରୁ ମୁକ୍ତ କରିବାକୁ ହେବ। ନିଜେ ସ୍ୱଦର୍ଶନ ଚକ୍ରଧାରୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରିବାକୁ ହେବ। ଅଲୌକିକ ମାତା ପିତାଙ୍କୁ ଅନୁକରଣ କରି ରାଜପଦର ଅଧିକାରୀ ହେବାକୁ ପଡ଼ିବ। ଆଜିର ବରଦାନ ନିଜର ସଂକଳ୍ପକୁ ମଧ୍ୟ ଚେକ୍ କରି ବ୍ୟର୍ଥର ଖାତାକୁ ସମାପ୍ତ କରୁଥିବା ଶ୍ରେଷ୍ଠ ସେବାଧାରୀ ହୁଅ। ଶ୍ରେଷ୍ଠ ସେବାଧାରୀ ସିଏ ଯାହାର ପ୍ରତ୍ୟେକ ସଂକଳ୍ପ ଶକ୍ତିଶାଳୀ ଅଟେ। ଗୋଟିଏ ବି ସଂକଳ୍ପ କେଉଁଠି ବି ବ୍ୟର୍ଥରେ ଯାଉନଥିବ। କାହିଁକି ନା ସେବାଧାରୀ ଅର୍ଥାତ୍ ବିଶ୍ୱରୂପୀ ମଞ୍ଚ ଉପରେ ଅଭିନୟ କରୁଥିବା ଅଭିନେତା, ସାରା ବିଶ୍ୱ ତୁମକୁ କପି କରୁଛି। ଯଦି ତୁମେ ଗୋଟିଏ ବି ସଂକଳ୍ପ ବ୍ୟର୍ଥ କରିଲ, ତେବେ କେବଳ ନିଜ ପ୍ରତି କରିଲ ନାହିଁ, କିନ୍ତୁ ଅନେକଙ୍କ ପାଇଁ ନିମିତ୍ତ ହୋଇଗଲ। ସେଥିପାଇଁ ଏବେ ବ୍ୟର୍ଥର ଖାତାକୁ ସମାପ୍ତ କରି ଶ୍ରେଷ୍ଠ ସେବାଧାରୀ ହୁଅ। ଆଜିର ସ୍ଲୋଗାନ, ସେବାର ବାୟୁମଣ୍ଡଳ ସୃଷ୍ଟି କରିବା ସହିତ ବେହଦ୍ର ବୈରାଗ୍ୟ ବୃତ୍ତିର ବାୟୁମଣ୍ଡଳ ମଧ୍ୟ ସୃଷ୍ଟି କର। ଅବ୍ୟକ୍ତ ଇସାରା କମ୍ବାଇଣ୍ଡ ରୂପର ସ୍ମୃତି ଦ୍ୱାରା ସଦା ବିଜୟୀ ବନ। ଆଜିର ଇସାରା, ସଙ୍ଗମ ଯୁଗ ହେଉଛି କମ୍ବାଇଣ୍ଡ ରହିବାର ଯୁଗ। ବାବାଙ୍କ ଦ୍ୱାରା ବାବାଙ୍କ ଠାରୁ କେବେ ଏକା ହୋଇପାରିବା ନାହିଁ ବା ଅଲଗା ହୋଇପାରିବା ନାହିଁ। ସବୁଦିନ ପାଇଁ ସାଥୀ, ସଦାସର୍ବଦା ବାବାଙ୍କ ସହିତ ରହିବା ଅର୍ଥାତ୍ ସଦା ସନ୍ତୁଷ୍ଟ ରହିବା। ବାବା ଆଉ ମୁଁ ସବୁବେଳେ କମ୍ବାଇଣ୍ଡ ହେଇ, କମ୍ବାଇଣ୍ଡର ଶକ୍ତି ବହୁତ ବଡ଼ ଅଟେ। ବାବା ଆଉ ମୁଁ ସବୁବେଳେ କମ୍ବାଇଣ୍ଡ ହେବା ତ କମ୍ବାଇଣ୍ଡର ଶକ୍ତି ବହୁତ ବଡ଼ ଅଟେ। ଏକ କାର୍ଯ୍ୟ ପରିବର୍ତ୍ତେ ହଜାର କାର୍ଯ୍ୟ କରିପାରିବା, କାହିଁକି ନା ହଜାର ଭୁଜା ବାଲା ବାବା ଆମ ସାଥିରେ ଅଛନ୍ତି। ଓମ୍ ଶାନ୍ତି।